ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଅଯୋଧ୍ୟାରେ ଆଜି ଶ୍ରୀରାମ ଜନ୍ମଭୂମି ପରିଦର୍ଶନ ସହ ଶ୍ରୀରାମ ଯନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି. କେନ୍ଦ୍ର କ୍ୟାବିନେଟ୍ରେ ଭାରତୀୟ କପା ନିଗମକୁ 1,718 କୋଟି ଟଙ୍କା ଏମ୍ଏସ୍ପି ପାଣ୍ଠି ମଞ୍ଜୁର. ପାକିସ୍ତାନ ଓ ଆଫଗାନିସ୍ତାନ ଅସ୍ଥାୟୀ ଭାବେ ଘୋଷଣା କଲେ ଯୁଦ୍ଧବିରତି. ଆଫଗାନିସ୍ତାନର ଏକ ହସ୍ପିଟାଲ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଜାତିସଂଘ ମହାସଚିବଙ୍କ ଦୃଢ଼ ନିନ୍ଦା. ଏବଂ ଅରିଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ରେ ପୁରୁଷ ସିଙ୍ଗଲ୍ସରେ ଭାରତର ଆୟୁଷ ସେଠୀ ଓ ଜାପାନ ଖେଳାଳିଙ୍କ ମଧ୍ୟରେ ଆଜି ହେବ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଯୋଧ୍ୟା ଗସ୍ତ କରିବେ। ସେ ବର୍ତ୍ତମାନ ଉତ୍ତରପ୍ରଦେଶକୁ ତିନିଦିନିଆ ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି ଅଯୋଧ୍ୟା ଯାଇ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ। ରାମ ଜନ୍ମଭୂମି ମନ୍ଦିର ପରିସରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। ସେଠାରେ ଶ୍ରୀରାମ ଯନ୍ତ୍ର ସ୍ଥାପନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାପରେ ରାଷ୍ଟ୍ରପତି ମଥୁରା ବୃନ୍ଦାବନ ଯାଇ ଦର୍ଶନ ଓ ପୂଜା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଚୈତ୍ର ନବରାତ୍ରର ପ୍ରଥମ ଦିନ ହିନ୍ଦୁ ନବବର୍ଷ ଭାବେ ପାଳିତ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ରାମମନ୍ଦିରଠାରେ ବୈଦିକ ରୀତିନୀତି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଶ୍ରୀରାମ ଯନ୍ତ୍ର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରାୟ 7,000 ଲୋକ ଯୋଗଦେବାର ସମ୍ଭାବନା ରହିଛି। ବହୁ ସଂଖ୍ୟାରେ ସାଧୁସନ୍ଥ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେବେ। ଆଧ୍ୟାତ୍ମିକ ଗୁରୁ ମାତା ଅମୃତାନନ୍ଦମୟୀ ଏହି କାର୍ଯ୍ୟକ୍ରମରେ 1,000 ଶ୍ରଦ୍ଧାଳୁଙ୍କ ସହ ଯୋଗଦେବେ। ରାଷ୍ଟ୍ରପତି ଏହି ଅବସରରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶ୍ରମିକମାନଙ୍କୁ ସମ୍ବୋଧିତ କରିବେ। କେନ୍ଦ୍ର କ୍ୟାବିନେଟ୍ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ଭବ୍ୟକୁ 33,660 କୋଟି ଟଙ୍କା ଆବଣ୍ଟନ ସହିତ 100 ପ୍ଲଗ୍ ଆଣ୍ଡ ପ୍ଲେସ୍ ଶିଳ୍ପ ପାର୍କ ବିକଶିତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ବିକାଶ କରିବା, ଉତ୍ପାଦନ ସମ୍ଭାବନାକୁ ଉନ୍ମୋଚନ କରିବା ସହିତ ଦେଶର ଅଭିବୃଦ୍ଧିକୁ ଆଗେଇ ନେବା ଏହି ଯୋଜନାର ଲକ୍ଷ୍ୟ ରହିଛି। ସେ କହିଛନ୍ତି, ପ୍ରତି ଏକର ପାଇଁ 1 କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ସହିତ 100,000 ଏକର ବିଶିଷ୍ଟ ଶିଳ୍ପ ପାର୍କ ବିକଶିତ କରାଯିବ। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୃଷକ କଲ୍ୟାଣକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ କ୍ୟାବିନେଟ୍ 2023-24 କପା ଋତୁ ପାଇଁ ଭାରତୀୟ କପା ନିଗମକୁ 1,718 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ପାଣ୍ଠି ମଞ୍ଜୁର କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପାଣ୍ଠି ଦେଶର କପା ଚାଷୀମାନଙ୍କୁ ସିଧାସଳଖ ସମର୍ଥନ ମୂଲ୍ୟ ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଯେତେବେଳେ ବଜାର ମୂଲ୍ୟ ଏମ୍ଏସ୍ପି ଠାରୁ କମ୍ ଥାଏ ସେତେବେଳେ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଏମ୍ଏସ୍ପି କାର୍ଯ୍ୟ କରାଯାଏ। କ୍ୟାବିନେଟ୍ 2026-27 ରୁ 2030-31 ଅବଧି ପାଇଁ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି। ପ୍ରାୟ 1,500 ମେଗାୱାଟ୍ କ୍ଷମତା ବିଶିଷ୍ଟ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପାଇଁ 2,584 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ରାଜ୍ୟଗୁଡ଼ିକୁ ଭବିଷ୍ୟତରେ ପ୍ରାୟ 200 କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ନିମନ୍ତେ ପ୍ରୋହାହିତ କରିବ। ଚୈତ୍ର ନବରାତ୍ର ପର୍ବ ଆଜିଠାରୁ ଆରମ୍ଭ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଶ୍ରଦ୍ଧାଳୁମାନେ ଉତ୍ସାହ ଉଦ୍ଦୀପନାର ସହ 9 ଦିନ ଧରି ନବରାତ୍ର ପୂଜା କରିବେ। ବିଭିନ୍ନ ଶକ୍ତିପୀଠ ଏବଂ ଦେବୀ ମନ୍ଦିରଗୁଡ଼ିକରେ ମା'ଙ୍କର ବିଭିନ୍ନ ବେଶ ହେବା ସହ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବେ। ଭାରତର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀମାନଙ୍କର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଆୟୋଗ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ ଥିବା 11 ଜଣ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି। କୁଚ୍ବିହାର, ଜଲପାଇଗୁଡ଼ି, ମାଲଦା, ମୁର୍ସିଦାବାଦ, ନଦିଆ ଏବଂ ଉତ୍ତର ଓ ଦକ୍ଷିଣ 24 ପ୍ରଗଣାର ଜିଲ୍ଲା ଅଧିକାରୀମାନଙ୍କୁ ବଦଳି କରାଯାଇଛି। ପୂର୍ବରୁ 5 ଜଣ ଡିଆଇଜି ର୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଆୟୋଗ ପକ୍ଷରୁ ବଦଳି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ନିର୍ବାଚନ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଅଧିକାରୀମାନଙ୍କୁ କୌଣସି ଭୋଟ୍ ଗ୍ରହଣ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ ବୋଲି ଆୟୋଗ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି।
ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୁଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ସ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ରୁ ଶିଲାକୁ ମୋର ପରାମର୍ଶ, 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉ ଥରେ କହି ରଖୁଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ପାକିସ୍ତାନ ଏବଂ ଆଫଗାନିସ୍ତାନ ଇଦ୍ ଉଲ୍ ଫିତରକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ଯୁଦ୍ଧବିରତି ଘୋଷଣା କରିଛନ୍ତି। କାବୁଲର ଏକ ହସ୍ପିଟାଲ ଉପରେ ପାକିସ୍ତାନର ଆକ୍ରମଣ କରିଥିବା ନେଇ ଆଫଗାନିସ୍ତାନ ସରକାର ଅଭିଯୋଗ କରିବା ପରେ ସାଉଦି ଆରବ, ତୁର୍କୀ ଏବଂ କାତାରର ଅନୁରୋଧ କ୍ରମେ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ଏପରି ନିଷ୍ପଭି ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲା ତାରାର ସୀମାନ୍ତ ଅଞ୍ଚଳରେ ତାଲିବାନ ଉପରେ ତାଙ୍କ ଦେଶ ପକ୍ଷରୁ ଆକ୍ରମଣ କରାଯିବାର କିଛି ଘଣ୍ଟା ପରେ ଏହି ଘୋଷଣା କରିଛନ୍ତି। ଇସଲାମିୟା ପର୍ବ ଇଦ୍ ଉଲ୍ ଫିତର ଆସୁଥିବାରୁ ଏବଂ ତାଙ୍କର ଭ୍ରାତୃରାଷ୍ଟ୍ରଗୁଡ଼ିକର ଅନୁରୋଧ କ୍ରମେ ପାକିସ୍ତାନ ଚଳାଇଥିବା ଗଜବ ଲିଲ୍ ହକ୍ ଅପରେସନ୍ ଅସ୍ଥାୟୀ ଭାବେ ସ୍ଥଗିତ ପାଇଁ ଘୋଷଣା କରିଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ କାବୁଲର ହସ୍ପିଟାଲ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ମୁଖପାତ୍ର କହିଛନ୍ତି ଆନ୍ତର୍ଜାତିକ ଆଇନ ଅନୁଯାୟୀ ରୋଗୀ, ଚିକିତ୍ସା ଅଧିକାରୀ ଏବଂ ସମସ୍ତ ସ୍ୱାସ୍ଥ୍ୟକ୍ଷେତ୍ର ସବୁ ସମୟରେ ସୁରକ୍ଷିତ ରହିବା ଉଚିତ। ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ପକ୍ଷରୁ ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁଁ 400ରୁ ଉର୍ଦ୍ଧ ପ୍ରାଣ ହରାଇଥିବା ସୂଚନା ଦେବା ପରେ ଜାତିସଂଘ ମହାସଚିବ ଏହା କହିଛନ୍ତି। ଇତିମଧ୍ୟରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଇଦ୍ ପାଇଁ ଅସ୍ଥାୟୀ ଭାବେ ଯୁଦ୍ଧବିରତି ପାଇଁ ସମ୍ମତି ପ୍ରକାଶ ପାଇଥିବାରୁ ତାହାକୁ ସ୍ୱାଗତ କରିଛନ୍ତି ଏବଂ ଏହି ଯୁଦ୍ଧବିରତି ଅଧିକ ସମ୍ପ୍ରସାରିତ ହେବା ପାଇଁ ଶ୍ରୀ ଗୁଟେରସ୍ ଆଶା ବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନା ଲାଗି ରହିଛି। ବିଶ୍ୱର ସର୍ବବୃହତ୍ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ର ଇରାନ୍ ଉପରେ ଆମେରିକା ଇସ୍ରାଏଲ୍ର ଆକ୍ରମଣ କରିଛି। ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ୍ର ଆସାଲୁଏ ସ୍ୱତନ୍ତ୍ର ଅର୍ଥନୈତିକ ଶକ୍ତି କ୍ଷେତ୍ରକୁ ଲକ୍ଷ୍ୟ ରଖାଯାଇଛି ବୋଲି ଇରାନ୍ର ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। କେତେକ ଅଞ୍ଚଳରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ଏବଂ ମୃତାହତର କୌଣସି ସୂଚନା ମିଳିନାହିଁ। ଫେବୃୟାରୀ 28 ତାରିଖରେ ବିବାଦ ହେବା ପରଠାରୁ ଇରାନ୍ର ଶକ୍ତି କ୍ଷେତ୍ର ଉପରେ ଏହା ହେଉଛି ଇସ୍ରାଏଲ୍ ପକ୍ଷରୁ ପ୍ରଥମ ଏବଂ ପ୍ରତ୍ୟକ୍ଷ ଆକ୍ରମଣ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ମଧ୍ୟ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କାତାରର କେତେକ ଶକ୍ତିକ୍ଷେତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରିବାକୁ ଚେତାବନୀ ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକରେ ବ୍ୟବସାୟିକ ଏଲ୍ପିଜିର ଆବଶ୍ଚନକୁ 20%ରୁ 30%କୁ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ନିରଜ ମିତଲ କହିଛନ୍ତି ଏହି ପର୍ଯ୍ୟାୟରେ ଏହି ପଦକ୍ଷେପ ଏଲ୍ପିଜିରୁ ପିଏନ୍ଜିକୁ ଦୀର୍ଘମିଆଦୀ ପରିବର୍ତ୍ତନରେ ସାହାଯ୍ୟ କରିବ। ଦୀର୍ଘକାଳୀନ ଭାବେ ଏଲ୍ପିଜି ବ୍ୟବହାର ହ୍ରାସ କରିବ, ପିଏନ୍ଜି ବ୍ୟବହାର ବୃଦ୍ଧି କରିବ ଏବଂ ବ୍ୟବସାୟିକ ଏଲ୍ପିଜି ଆବଶ୍ଚନରେ 10% ବୃଦ୍ଧି ପାଇଁ ଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ସଚିବ ବିଭିନ୍ନ ସଂସ୍କାର ପାଇଁ ଆହ୍ୱାନ ଦେଇଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ ଧାରାବାହିକର ପରବର୍ତ୍ତୀ ଭାଗରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଥିବା ଉଦ୍ଭିଦବିତ୍ ଗମ୍ଭୀର ସିଂ ଏଞ୍ଜନ୍ଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏହି ପୋଡ୍କାଷ୍ଟ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଶୁଣାଯାଇପାରିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଅରେଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ରେ ଆୟୁଷ ସେଠି ପୁରୁଷ ସିଙ୍ଗଲ୍ସରେ 16 ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ସେ ଫ୍ରାନ୍ସର ପାଲାଇସ୍ ଟେସ୍ ସ୍ୱୋର୍ଟସ୍ରେ ଅନୁଷ୍ଠିତ 32ତମ ରାଉଣ୍ଡ ମ୍ୟାଚ୍ରେ ସ୍ୱଦେଶୀ ଖେଳାଳି କିରଣ ଜର୍ଜଙ୍କୁ ପରାସ୍ତ କରିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଅନମୋଲ ଖରବ, ତନ୍ଭି ଶର୍ମା, ମାଲବିକା ବନ୍ସୋଲ ଏବଂ ଇଶାରାଣୀ ବରୁଆ 16 ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। 32ତମ ରାଉଣ୍ଡ ମ୍ୟାଚ୍ରେ ଅନମୋଲ ଖରବ ତୁର୍କୀର ନ୍ୟାସନିଲ ହାନ୍ ଆର୍ନଙ୍କୁ 21-12, 21-16 ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି ତନ୍ଭି ଥାଇଲାଣ୍ଡର ଖେଳାଳି ସୁପାନିତାଙ୍କୁ 21-18, 14-12 ଏବଂ ମାଳିବିକା ଚୀନ୍ ତାଇପେଇର ଏସ୍ୱାଇ ସିଙ୍ଗ୍ଙ୍କୁ 21-18, 21-14 ସେଟ୍ରେ ପରାସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ରେ ଭାରତର ଆୟୁଷ ସେଟ୍ଟି 16 ରାଉଣ୍ଡ ମ୍ୟାଚ୍ରେ ଜାପାନର ୱାଇ ଓକିମୋଟୋଙ୍କୁ ଭେଟିବେ। ଅଯୋଧ୍ୟାରେ ଆଜି ଶ୍ରୀରାମ ଜନ୍ମଭୂମି ପରିଦର୍ଶନ ସହ ଶ୍ରୀରାମ ଯନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। କେନ୍ଦ୍ର କ୍ୟାବିନେଟ୍ରେ ଭାରତୀୟ କପା ନିଗମକୁ 1,718 କୋଟି ଟଙ୍କା ଏମ୍ଏସ୍ପି ପାଣ୍ଠି ମଞ୍ଜୁର। ପାକିସ୍ତାନ ଓ ଆଫଗାନିସ୍ତାନ ଅସ୍ଥାୟୀ ଭାବେ ଘୋଷଣା କଲେ ଯୁଦ୍ଧବିରତି। ଆଫଗାନିସ୍ତାନର ଏକ ହସ୍ପିଟାଲ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଜାତିସଂଘ ମହାସଚିବଙ୍କ ଦୃଢ଼ ନିନ୍ଦା ଏବଂ ଅର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ରେ ପୁରୁଷ ସିଙ୍ଗଲ୍ସରେ ଭାରତର ଆୟୁଷ ସେଟ୍ଟି ଓ ଜାପାନ ଖେଳାଳିଙ୍କ ମଧ୍ୟରେ ଆଜି ହେବ ମୁକାବିଲା। ସମ୍ବାଦ ଶେଷ ହେଲା।